ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
পবিত্র আত্মা তুম দিয় প্রভুদান আশিস দিয় পিতা হে ঈশ্বনন্দন
নমস্কার বন্ধুগণ, পুনি থরে আপনমানকু এই স্বাস্থ্য বিষয় সূচনারে আমে মানে স্বাগত করুছু। আসন্তু আজি আমে মানে ক্যান্সার বিষয়ে কিছিটি জানি নবা। মামোগ্রামে বামস্তন সঠিক ও ডাহাণ স্তনরে কর্কট দেখা যাওছি। স্তন কর্কট এক প্রকার কর্কট যাহা স্তনর যে অংশে ক্ষীর প্রস্তুত হুয়ে ও যে নলী মধ্য দিয়ে ক্ষীর বহি আসে সেই অংশর জীবকোষ মানঙ্করু সৃষ্টি হুয়ে। নলীর কোষরু বাহুথিবা কর্কটক ডকটাল কর্কট ও ক্ষীর প্রস্তুতকারী অঙ্গরু বাহুথিবা কর্কটক লবুলার কর্কট কহন্তি। স্তন কর্কট মহিলা মানঙ্কর মধ্যরে হউথিলে মধ্য পুরুষ মানঙ্ক মধ্যরে হইপারে। স্তন কর্কটর প্রকার অনুসারে চিকিৎসা করা যায়। অপরেশন, হরমোন প্রয়োগ, কেমোথেরাপি, রেডিয়েশন, ইমিউনোথেরাপি এপ্রকার চিকিৎসা এই রোগ নিমন্তে প্রয়োগ করা যায়। অপরেশন দ্বারা সর্বাধিক আরোগ্য হবার সম্ভাবনা রয়েছে। এসহ কেতক কেমোথেরাপি যোগ করা যায়। স্তন রক্ষাকারী অপরেশন পরে রেডিয়েশন করা যায় ও এত দ্বারা কর্কটর স্থানীয় পুনঃউত্থান ও আয়ুষর উন্নতি হুয়ে। নন মেলানোম চর্ম কর্কট ব্যতীত মহিলা মানুষ মধ্যে হেউথিবা সমস্ত কর্কটর শতকড়া বাইশ ভাগ ন হচ্ছে স্তন কর্কট। পৃথিবী 2008 মসিহারে 458,503 জন মহিলা এই কর্কট রোগরে মৃত্যুবরণ করেছিল। সমুদায় কর্কট রোগর শতকড়া 13.7 ভাগ। পুরুষ মানক অপেক্ষা মহিলা স্তন কর্কট 100 গুণ অধিক হুয়ে। পুরুষ ক্ষেত্রে এর রোগ নির্ণয় বিলম্ব হেতু ফলাফল অতি ভয়াবহ হয়ে। স্তন কর্কটর টাইপ, স্টেজ, চিকিৎসা ও ভৌগোলিক স্থিতি উপরে রোগীর বঞ্চবা এবং মরবার পূর্বানুমান নির্ভর করে। পশ্চিম পৃথিবী বঞ্চবার হার অতিক অধিক। ইংল্যান্ডে 84 ভাগ মহিলা 5 বর্ষর অধিক সময় বঞ্চি রহন্তি এবং বিকাশশীল রাষ্ট্র মানকরে বঞ্চবার হার বহুত কম। বন্ধুগণ, মু আশা করুছি এই স্তন কর্কট বিষয়ে যে সূচনা আজ আমে মানে আপনার দিয়েছু তাহা আপনার বহু ভালো লাগিব এবং এর লাভ আপন মানে বিলকুল উঠাই পারুবে। পরমেশ্বর আপনার প্রত্যেক আশীর্বাদ করতু।
আমি আশা করুছু যে এই স্বাস্থ্য সূচনা আপনার দৈনিক জীবনরে কিছু সাহায্য করুব, তাহলে বহুত উত্তম। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই আদি অনন্ত সর্বশক্তি সর্বজ্ঞানী প্রেমর সাগর মঙ্গলময় অনুগ্রহ পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনমানঙ্কু এই কার্যক্রমরে স্বাগত করুছি। ସେହି ସର୍ବଶକ୍ତି ତ୍ରାଣକର୍ତ୍ତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ ଦୟା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ରରୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି କି ଖ୍ରୀଷ୍ଟ କାହିଁକି ଏହି ପୃଥିବୀକୁ ଆସିଲେ। ଅନେକ ଏହିପରି ପ୍ରଶ୍ନ କରିଥାନ୍ତି କି ଖ୍ରୀଷ୍ଟ କାହିଁକି ଏହି ପୃଥିବୀକୁ ଆସିଲେ। ଖ୍ରୀଷ୍ଟ ଏହି ପୃଥିବୀକୁ ଆସିବାର ଆବଶ୍ୟକ ଥିଲା କି? ଖ୍ରୀଷ୍ଟ କିଏ, ଯୀଶୁ କିଏ, ଏହିପରି ଅନେକ ପ୍ରଶ୍ନ କରିଥାନ୍ତି। ତାହେଲେ ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ଆଜି ଆମେ ପବିତ୍ର ଶାସ୍ତ୍ର ବାଇବଲଠୁ ଦେଖିବା। କୁହେ, କ'ଣ ଏହା ଆବଶ୍ୟକ ଥିଲା କି ଖ୍ରୀଷ୍ଟ ଏହି ପୃଥିବୀକୁ ଆସିବା ପାଇଁ? କ'ଣ ମନୁଷ୍ୟ ଜାତି ପାଇଁ ଅନ୍ୟ ଆଉ ଉପାୟ ନଥିଲା ନିଜକୁ ବଞ୍ଚାଇବା ନିମନ୍ତେ? କ'ଣ ଆଉ କେହି ନଥିଲେ ଖ୍ରୀଷ୍ଟ ବିନା ଯିଏକି ମନୁଷ୍ୟକୁ ପାପରୁ ଉଦ୍ଧାର କରିପାରିବେ? ଖ୍ରୀଷ୍ଟ ଏହି ପୃଥିବୀକୁ ଆସିବା ଉଦ୍ଦେଶ୍ୟ ଥିଲା ମନୁଷ୍ୟକୁ ବଞ୍ଚାଇବା। ଏହିପରି ଲୁକ 19:10 ସ୍ପଷ୍ଟ ରୂପରେ ଏହା କହୁଅଛି, କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ହଁ ପ୍ରିୟ ଶ୍ରୋତା, ଏହାର ଉତ୍ତର ହେଉଛି ମନୁଷ୍ୟ ପୁତ୍ର ଆସିଅଛନ୍ତି ଯାହା ଖୋଜି ହଜି ଯାଇଛି ତାହା ରକ୍ଷା କରିବା ନିମନ୍ତେ। ପ୍ରିୟ ଶ୍ରୋତା, ଏହା ଥିଲା ତାହାଙ୍କ ଲକ୍ଷ୍ୟ, ଏହି ପୃଥିବୀକୁ ଆସିବାର ମିଶନ। ଯୀଶୁ ନିର୍ଣ୍ଣୟ ନେଲେ ହଜିଯାଇଥିବା ଆତ୍ମା ହେଉଛି ବହୁମୂଲ୍ୟ, ସେ ସ୍ୱର୍ଗ ମହିମା ଛାଡ଼ି ଏହି ପୃଥିବୀକୁ ଆସିଲେ। ଏହି କାରଣରୁ ଯୀଶୁ ନେଲେ ମାଂସ ଓ ରକ୍ତର ସହଭାଗିତା, ମାଂସ ଓ ରକ୍ତର ଜନ୍ମ, ଯେପରି Hebrews 2:14 କହେ, ଅତଏବେ ସନ୍ତାନମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀ ଅର୍ଥାତ୍ ଶୟତାନକୁ ବିନାଶ କରନ୍ତି। ଏହି ରୂପେ ଥିଲା ମନୁଷ୍ୟମାନଙ୍କ ନିମନ୍ତେ ମୃତ୍ୟୁ ହେବା, ଏହା ଠିକ୍ ସର୍ବଶ୍ରେଷ୍ଠ। ସେ ହେଲେ ମନୁଷ୍ୟ, ଯେପରି ମନୁଷ୍ୟ ରୂପେ ମୃତ୍ୟୁ ବରଣ କରିବେ। ପ୍ରିୟ ଶ୍ରୋତା, ତାହାଙ୍କ ମୃତ୍ୟୁର ପରିଣାମ ହେଉଛି ଯାହା ଆମେ ପାଉଛୁ Matthew 20:28 ଶ୍ରୀ କହୁଅଛି, ଯେପରି ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି। ଏହା ତାହାଙ୍କ କାରଣ, ଯୀଶୁ ଆସିବାର କାରଣ। ଏହି ବିଷୟରେ ମୋଶା ଆଉ ଇଲିଆ ସାକ୍ଷାତ ଦେଲେ। ଯଦି Luke 9:30-31 ଆମେ ପଢ଼ିବା, ସେଠି କହୁଅଛି ଏହିପରି, ଆଉ ଦେଖ ମୋଶା ଓ ଇଲିଆ ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ। ସେମାନେ ଗୌରବରେ ଦର୍ଶନ ଦେଇ ସେ ଜେରୁସାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ ସେ ବିଷୟରେ କହୁଥିଲେ। ଭବିଷ୍ୟତବାଣୀ ଅନୁସାରେ ଯୀଶୁ ଯନ୍ତ୍ରଣା ଆଉ ମୃତ୍ୟୁ ଅନୁଭବ କରିବେ। ଏହିପରି ଯେଶାୟ ଭବିଷ୍ୟତ ବକ୍ତା ଯୀଶୁଙ୍କ 500 ବର୍ଷ ଜନ୍ମ ପୂର୍ବେ ଏହା ସେ ପ୍ରକାଶ କରିଅଛନ୍ତି। ସେ କହନ୍ତି, ମାତ୍ର ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ, ଆମମାନଙ୍କ ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଏହିପରି ସେ କହୁଅଛନ୍ତି ତାର Jesaya 53:8-11 ବି ଏହିପରି କହୁଛି ଯେ ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ, ଆଉ ସେ ଯେ ବିଜିତ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ, ସେ ଆପଣା ପ୍ରାଣ ବେଦନାର ଫଳ ଦେଖି ତୃପ୍ତ ହେଲେ। ଆମର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକକୁ ଧାର୍ମିକ କରିବେ ଓ ସେମାନଙ୍କ ଅପରାଧ କରିବେ, ହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ବିଭାଗ କରି ନେବେ, କାରଣ ସେ ମୃତ୍ୟୁମୁଖରେ ଆପଣ ପ୍ରାଣ ଢାଲିଦେଲେ ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ। ତଥାପି ସେ ଅନେକଙ୍କର ପାପଭାର ବହିଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ପ୍ରିୟ ଶ୍ରୋତା, କେଡ଼େ ସୁନ୍ଦର ଭାବରେ ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ବର୍ଣ୍ଣନା କରି କହୁଅଛନ୍ତି। ଆଉ କାହିଁକି ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ? ପ୍ରଥମ ପିତର 3:18 ଆମେ ପାଉଅଛୁ ଯେ, ଯେନୁ ଆମମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ଥିଲେ। ପ୍ରିୟ ଶ୍ରୋତା, କେଡ଼େ ସୁନ୍ଦର ଭାବରେ ପିତରମାନଙ୍କୁ କହୁଛନ୍ତି କି ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କ ଯୀଶୁଖ୍ରୀଷ୍ଟ ଅଧାର୍ମିକ ହେଲେ, ଆମମାନଙ୍କ ନିମନ୍ତେ ଯୀଶୁ ପାପୀ ହେଲେ, ଆଉ ଆମମାନଙ୍କ ନିମନ୍ତେ ଯୀଶୁ ମୃତ୍ୟୁଭୋଗ କଲେ। ପ୍ରଥମ ପରନ୍ତି 15:3 କହେ, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ। ହଁ ପ୍ରିୟ ଶ୍ରୋତା, ଶାସ୍ତ୍ର ଅନୁସାରେ ଖ୍ରୀଷ୍ଟ ଆମମାନଙ୍କ ପାପ ନିମନ୍ତେ ସେ ମୃତ୍ୟୁ ବରଣ ହେଲେ। 1 Peter 2:24 କହେ, ଆମ୍ଭେମାନେ ଯେପରି ପାପ ପ୍ରତି ମୃତ୍ୟୁ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥି ନିମନ୍ତେ ସେ ଆପଣା କୃଷ ଉପରେ ନିଜ ଶାରୀରିକ ବା ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ। ତାହାଙ୍କ ପ୍ରହାରରେ ତୁମେମାନେ ସୁସ୍ଥ ହୋଇଅଛ, ଖ୍ରୀଷ୍ଟଙ୍କ ମୃତ୍ୟୁର ପରିଣାମ। ପ୍ରିୟ ଶ୍ରୋତା, ଏହି ପୃଥିବୀ ଯାହାକି ପାପରେ ପରିପୂର୍ଣ୍ଣ, ଆଉ ଏହି ପୃଥିବୀରେ ଯେତେ ନିବାସୀ ଅଛନ୍ତି ସେମାନେ ମଧ୍ୟ ପାପରେ ପରିପୂର୍ଣ୍ଣ, ଆଉ ସେମାନଙ୍କ ପାଇଁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ଯେପରିକି ସେମାନଙ୍କୁ ସେହି ପାପରୁ ଉଦ୍ଧାର କରିବେ ନିଜ ଜୀବନଦାନ ଦେଇ, ଯେପରି ଆମେ କଲସିୟ 1:19 ପାଉଛୁ। କାରଣ ଈଶ୍ୱର ସନ୍ତୋଷ ହେଲେ ଯେ ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ, ପୁଣି ତାହାଙ୍କ କୃଶର ରକ୍ତରେ ସେ ଶାନ୍ତି ପ୍ରାପ୍ତ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି। ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମୟ ବିଷୟରେ ମିଳନ କରନ୍ତି। ଏହି କାରଣରୁ ଖ୍ରୀଷ୍ଟଙ୍କ ଅଧିକାର ଅଛି ଆମ ପାପ କ୍ଷମା କରିବାର। ପ୍ରିୟ ଶ୍ରୋତା, ପ୍ରଥମ ପିତର 1:18 ଆମେ ପାଉଅଛୁ, ଯେନୁ ତୁମେମାନେ ଜାଣ ଯେ ତୁମମାନଙ୍କ ପିତୃପୁରୁଷମାନଙ୍କ ଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟନୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷ ଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ହଁ ପ୍ରିୟ ଶ୍ରୋତା, ଆମ୍ଭେମାନେ ସମସ୍ତେ ଯେତେ ଲୋକ ଏହି ପୃଥିବୀରେ ବାସ କରୁଅଛନ୍ତି, ଯେତେ ଲୋକ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛନ୍ତି, ସେମାନେ ସମସ୍ତେ ତାହାଙ୍କ ନିଖୁନ୍ତ ଓ ନିଷ୍କଳଙ୍କ ଯିଏକି ମେଷ ଶାବକ ସଦୃଶ ସେହି ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛନ୍ତି। ଯେପରି 9:22 କୁହେ, ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ହଁ ପ୍ରିୟସୋତା, ଯଦି ପାପରୁ ମୋଚନ ହେବା ପାଇଁ ଚାହୁଁଅଛୁ, ରକ୍ତରୁ ରକ୍ତ ବିନା କେବେ ହେବ ନାହିଁ। ଯେହେତୁ ପବିତ୍ର ଶାସ୍ତ୍ର ଏହିପରି କୁହେ କି ସମସ୍ତ ବିଷୟ ରକ୍ତ ଦ୍ୱାରା ସୃଷ୍ଟିକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ଯିଶାୟ 53:12, ପ୍ରଥମ ତିମତି 2:6, 2:9 ଏହା ଆମକୁ ସ୍ପଷ୍ଟରେ କହୁଅଛି। ଯଦି ଆମେ 2:9 ପଢ଼ିବା, କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୁନୀକୃତ ହୋଇଥିଲେ ତାହାଙ୍କ ଅର୍ଥାତ୍ ଯୀଶୁଙ୍କୁ ମୃତ୍ୟୁରୁ ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟ ପରିଧାନ କରିବାର ଦେଖୁଅଛୁ। ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ପଦନ କରନ୍ତି। 1 ପିତର 3:18 କହେ, ଯେନୁ ଆମ୍ଭମାନଙ୍କ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକ ମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ଥିଲେ ବୋଲି ଆମେ ପାଉଅଛୁ। ରୋମି 5:8 କହେ, କିନ୍ତୁ ଆମ୍ଭେମାନେ ପାପି ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛି। ପ୍ରିୟସୋତା, ଯେବେ ଆମେ ପାପରେ ଅଛୁ, ଆମେ ପାପରେ ମୃତ୍ୟୁ ହେଉଛୁ, ସେତେ ସମୟ ତା ପୂର୍ବରୁ ହିଁ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କ ନିମନ୍ତେ ପ୍ରାଣଦାନ ଦେଇଅଛନ୍ତି। ଏହାଦ୍ୱାରା ସେ ସପ୍ରମାଣ କରୁଅଛନ୍ତି କି ସେ ଆମମାନଙ୍କୁ ପ୍ରେମ କରନ୍ତି। ରୋମିଓ 5:6 କହେ, କାରଣ ଯେତେବେଳେ ଆମ୍ଭେମାନେ ନିରୁପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ। କେଡ଼େ ସୁନ୍ଦର ରୂପରେ ପବିତ୍ର ଶାସ୍ତ୍ରମାନଙ୍କୁ ବୁଝେଇ କହୁଅଛେ କି କାରଣ ଯେତେବେଳେ ଆମ୍ଭେମାନେ ନିରୁପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ। ଜହନ 12:32-33 କହେ, ଆଉ ମୁଁ ଯଦି ପୃଥିବୀରୁ ଉର୍ଦ୍ଧକୁ ଉର୍ଦ୍ଧୃତ ହେବି, ତାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି ସେଥିରୁ ସୂଚନା ଦେଇ ଏହା କହିଲେ। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ କାହିଁକି ଏହି ପୃଥିବୀକୁ ଆସିଲେ ତାହାରି କାରଣ ଆମେ ଶୁଣିଲୁ। ଆମ ପାପ, ଯିଏକି ଆମେ ନିଜେ ଏହି ପାପରୁ ନିଜକୁ ଉଦ୍ଧାର କରିପାରିବା ନାହିଁ, ଯେହେତୁ ପାପ ଖୋଜୁଛି ରକ୍ତ, ଆଉ ସେହି ରକ୍ତର ମୂଲ୍ୟ ହେଉଛି ପ୍ରାଣ, ଆଉ ସେହି ପ୍ରାଣ ମନୁଷ୍ୟ ଯିଏକି ସୃଷ୍ଟି ହୋଇଅଛି କେବେ ହେଲେ ଦେଇପାରିବ ନାହିଁ। ଆଉ ଯେ ସେହି ପ୍ରାଣକୁ ସୃଷ୍ଟି କରିଛି ସେ ହିଁ ସେହି ମୃତ୍ୟୁ ଭୋଗ କରିବାର ଯୋଗ୍ୟ, ଆଉ ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଆମ ପାପ ପାଇଁ ସେ ଆସିଲେ ଏହି ପୃଥିବୀକୁ, ମୃତ୍ୟୁବରଣ କଲେ, ଯେପରିକି ଆମେ ସେହି ମୃତ୍ୟୁରୁ ଉଦ୍ଧାର ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ତାହେଲେ କ'ଣ ଆପଣ ସେହି ଅନନ୍ତ ଜୀବନ ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ ନିଜକୁ ଈଶ୍ୱରଙ୍କଠାରେ ସମର୍ପଣ କରି ପ୍ରାର୍ଥନା କର, ନିଜ ପାପ ସ୍ୱୀକାର କରି ତାଙ୍କଠାରେ ପ୍ରାର୍ଥନା କର। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ବିନୟ ସ୍ୱରୂପେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ପବିତ୍ର ଶାସ୍ତ୍ରରୁ, ଯୀଶୁଖ୍ରୀଷ୍ଟ କାହିଁକି ଏହି ପୃଥିବୀକୁ ଆସିଲେ ସେହି କାରଣ ବିଷୟରେ ଆମମାନଙ୍କୁ ତୁମ ସେହି ଭକ୍ତଙ୍କ ଦ୍ୱାରା ବୁଝେଇ କହିଲେ, ସେ ଯୋଗୁଁ ଧନ୍ୟବାଦ। ଆମ ପାପ ସବୁ କ୍ଷମା କର, ଯେହେତୁ ଆମେ ପାପୀ, ଆମେ ସମସ୍ତେ ଏହି ପାପୀ ପୃଥିବୀରେ ଜନ୍ମ ନେଇଅଛୁ, ମାତା ଗର୍ଭରୁ ପାପ ସ୍ୱରୂପରେ ଆମେ ଜନ୍ମ ନେଇଅଛୁ। ହେ ପ୍ରଭୁ ଯୀଶୁ, ଆମ ପାପ ସବୁ କ୍ଷମା କର, ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପୂର୍ଣ୍ଣ କର, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ବାପ୍ତିସ୍ମ କର, ଆଉ ତୁମ ସେହି ସତ୍ୟ ପଥରେ ଚାଲିବା ପାଇଁ ଆମମାନଙ୍କୁ ସାହସ ଦିଅ। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ଯୀଶୁ ହିଁ ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଯୀଶୁ ହିଁ ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଯୀଶୁ ହିଁ ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ, ବନ୍ଧୁ ହୋଇ ଉଧାରିଲା ମତେ କୃଷି ପ୍ରାଣ ଦେଇ ନିଜର। ହଁ ପାପ ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ, ବନ୍ଧୁ ହୋଇ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিস মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org।